ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଚାଷୀମାନଙ୍କ ଜୀବନ ଆଉ ଜୀବିକାର ଉନ୍ନତି ଲାଗି 7 ମୁଖ୍ୟ ଯୋଜନାକେ କେନ୍ଦ୍ର କ୍ୟାବିନେଟ୍ ଦେଲା ମଞ୍ଜୁରୀ। ଓଡ଼ିଶାନ ଆଇବା 17 ତାରିଖ ଦିନ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ସୁଭଦ୍ରା ଯୋଜନାର ୱେବ୍ ପୋର୍ଟାଲକେ ଲୋକାର୍ପଣ କଲେ ଉପମୁଖ୍ୟମନ୍ତ୍ରୀ। ଆଉ ପଶ୍ଚିମ ଓଡ଼ିଶାନ ଆଜି ପାଳନ କରାଯାଉଛି ପୁରା ଉଆଁସ। ଏଥର ପୁରା ଖବର। ଚାଷୀମାନଙ୍କର ଜୀବନ ଆର୍ ଜୀବିକାକେ ଉନ୍ନତ କରିବାର ଲାଗି 7 ମୁଖ୍ୟ ଯୋଜନାକେ ଆଜି କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା କେନ୍ଦ୍ର କ୍ୟାବିନେଟ୍ର ଏହି ବୈଠକରେ ଯୋଜନାମାନଙ୍କ ଲାଗି 13,966 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। କିନ୍ତୁ ଚାଷୀ ଗାଁ ଜମି ମାନଚିତ୍ର ଆଉ ଫସଲ ବୁନା ରେଜିଷ୍ଟ୍ରି ବଢ଼ି ମରୁଡ଼ି ନିରୀକ୍ଷଣ ଲାଗି ଡିଜିଟାଲ କୃଷି ମିଶନ୍ଟି 2,817 କୋଟି ଟଙ୍କା ଖର୍ଚ୍ଚ କରାଯିବା। 2047 ତକ ଖାଦ୍ୟ ନିରାପତ୍ତା ଲାଗି ଖାଦ୍ୟ ଆଉ ପୋଷଣ ନିରାପତ୍ତା କରବାର୍କେ ଫସଲ ବିଜ୍ଞାନ କୃଷି ଶିକ୍ଷା ପରିଚାଳନା ଆଉ ସାମାଜିକ ବିଜ୍ଞାନକେ ବରକତ କରବାର ଉଦ୍ୟାନ କୃଷି କ୍ଷେତ୍ରର ଦୀର୍ଘସ୍ଥାୟୀ ବିକାଶ ଯୋଜନା ଲାଗି ଭିଲ୍ ମଞ୍ଜୁର ପାଣ୍ଠିନୁ ବରାଦ କରାଯାଇଥିବା ଜଣାପଡ଼ିଛି। ବିଜେପି ରାଜ୍ୟସଭାପତି ମନମୋହନ ସାମଲ ଏହି ସୂଚନା ଦେଇକରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 17 ତାରିଖ ଦିନ ଓଡ଼ିଶା ଗସ୍ତେ ଆସିବେ। 17 ତାରିଖ ଦିନ ଜନତା ମଇଦାନର ପ୍ରଧାନମନ୍ତ୍ରୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ। ସେହିଦିନ ଏହି ଯୋଜନାର ପହିଲା କିସ୍ତି ଦିଆଯିବା ବୋଲି ଶ୍ରୀ ସାମଲ କହିଛନ୍ତି। ସୁଭଦ୍ରା ଯୋଜନାର ୱେବ୍ ପୋର୍ଟାଲକେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଲୋକାର୍ପଣ କରିଛନ୍ତି। www.subhadra.odisha.gov.in ଏହି ୱେବ୍ ପୋର୍ଟାଲରେ ଲିଙ୍କ୍ ରଖାଯାଇଛି। ୱେବ୍ ପୋର୍ଟାଲକେ ଉଦ୍ଘାଟନ କରିକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ସୁଭଦ୍ରା ଯୋଜନା ଗୋଟିଏ ଯୁଗାନ୍ତକାରୀ ଯୋଜନା ଏ। ଏହି ଯୋଜନା ବାବଦେ ଜାଣିବାର ଲାଗି ମୂଲ କରାଯାଇଥିବାର ୱେବ୍ ପୋର୍ଟାଲଟି ସବୁବାଗେ ସୂଚନା ଦିଆଯାଇଛି। ହିତାଧିକାରୀଙ୍କ ଯୋଗ୍ୟତା ସେମାନଙ୍କର ଅଧିକାର ଦାୟିତ୍ୱ ସହିତ ଘାଏକେ ଘାଏ ପଚରା ଯାଉଥିବାର ପ୍ରଶ୍ନ ଆର୍ ତାର ଉତ୍ତର ଏହି ୱେବ୍ ପୋର୍ଟାଲନ ରହିଛି। ଯୋଜନା ବାବଦର କେନ୍ସି ନୂଆ ଘୋଷଣା ଏହି ୱେବ୍ ପୋର୍ଟାଲଟି ମିଳିପାରବା। ଯୋଜନା ବାବଦେ ଆଉ କିଛି ଜାଣିବାର ଲାଗି ହେଲେ ଟୋଲ୍ ଫ୍ରି ନମ୍ଘର 14678 ସକାଳର 6 ରାତି 10 ତକ ଯୋଗାଯୋଗ କରାଯାଇପାରବା। ହେଲେ କେନ୍ସି ଜାଲ୍ ୱେବ୍ସାଇଟ୍ ଦ୍ୱାରା ଭୁଲ୍ଥି ନାହିଁ ପଡ଼ବାର ଲାଗି ଉପମୁଖ୍ୟମନ୍ତ୍ରୀ ଲୋକ ଅନୁରୋଧ କରିଛନ୍ତି। ରାଜ୍ୟର ସବୁ ଶ୍ରେଣୀ ଆର୍ ବୟସର ମହିଳାମାନଙ୍କୁ ସୁଭଦ୍ରା ଯୋଜନାଟି ସାମିଲ କରିବାର ଦାବି ନେଇକରି ବିରୋଧୀ ଦଳ ତରଫୁ ଆଜି ବିଧାନସଭା ନକିଲ୍ଲାଗଗା କରାଯାଇଛି। ପ୍ରଶ୍ନକାଳ ମୂଲ ହେବାର କି ବିଜେଡି ଆର୍ କଂଗ୍ରେସ ସଦସ୍ୟମାନେ ଏହି ଦାବି ନେଇକରି ଗୃହର ମଝାନ ରଡ଼ାକିଲ୍ଲା କରିଥିଲେ ଆଉ ସରକାରଙ୍କ ବିରୋଧନ ସ୍କୋଗାନ ଦେଇଥିଲେ। ସ୍ଥିତିକେ ନଜରଥି ରଖିକରି ବାଚସ୍କତି ଗୃହକେ 10:49 11:37 ତକ ମୁଲତବୀ ରଖିଥିଲେ। ହେଲେ ଗୃହ କାର୍ଯ୍ୟ ମୂଲ ହେବାର କି କିଲ୍ଲାଗଗା ଜାରି ରହିବାନୁ ଗୃହନ ଅଧ୍ୟକ୍ଷତା କରୁଥିବା ଉପବାଚସ୍କତି ଭବାନୀ ଶଙ୍କର ଭୋଇ 11:37 12:05 ଆଉ 12:05 2:00 ତକ ଗୃହକେ ମୁଲତବୀ ରଖିଥିଲେ। ଫେରଘାଏ ଗୃହ କାର୍ଯ୍ୟ ମୂଲ ହେବାର ସମୟାତି ବିରୋଧୀ ଦଳ ତରଫୁ କିଲ୍ଲାଗଗା ମୂଲ କରାଯାଇଥିଲା। ବାଚସ୍କତି ବିରୋଧୀ ସଦସ୍ୟମାନଙ୍କୁ ନିଜର ଆସନକେ ଫେରିଯିବାର ଲାଗି ଘାଏକେ ଘାଏ ଅନୁରୋଧ କରିଥିଲେ ବି କେନ୍ସି ଫଲ ନାହିଁ ମିଳିଥିଲା। ଯେଥିର୍ଲାଗି ବାଚସ୍କତି ଗୃହକେ 1:02 ଉପରବେଳାର 4 ତକ ମୁଲତବୀ ଘୋଷଣା କରିଥିଲେ। ରାଜ୍ୟ ସବୁ ଗାଁକେ ମୋବାଇଲ୍ ନେଟ୍ୱାର୍କ ସୁବିଧା ଯୋଗାଇ ଦେବାର ଲାଗି ସରକାର ଉଦ୍ୟମ ଜାରି ରଖିଛନ୍। ସୂଚନା ପ୍ରଯୁକ୍ତି ମନ୍ତ୍ରୀ ମୁକେଶ ମହାଲିଂ ବିଧାନସଭାନ ଆଜି ଏ ବାବଦର ଗୋଟିଏ ପ୍ରଶ୍ନର ଲିଖିତ ଉତ୍ତରଠି କହିଛନ୍ତି ଯେ ରାଜ୍ୟ ସବୁ ମିଶିକରି 3,510 ଗାଁର ମୋବାଇଲ୍ ନେଟ୍ୱାର୍କ ସେବା ଉପଲବ୍ଧ ନାହିଁନ। ଅବିଭକ୍ତ କୋରାପୁଟ ଜିଲ୍ଲାର 1,062 ଗାଁର ଇ ସୁବିଧା ନାହିଁନ ବୋଲି ମନ୍ତ୍ରୀ କହିଛନ୍। ହେଲେ ଆଇବା ଡିସେମ୍ବର ମାସ ତ କୋରାପୁଟ ଜିଲ୍ଲାର ସବୁ ଗାଁକେ ମୋବାଇଲ୍ ନେଟ୍ୱାର୍କ ସେବା ଯୋଗାଇବାର ଲାଗି ଲକ୍ଷ୍ୟ ଧାରିଛି। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାର ଲାଗି ସବୁ ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ବିଧାନସଭାନ ଆଜି ଏ ବାବଦର ଗୋଟିଏ ପ୍ରଶ୍ନର ଉତ୍ତରଟି ମନ୍ତ୍ରୀ କହିଛନ୍ତି ଯେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାର ଲାଗି ତହସିଲ ବ୍ଲକ ଆଉ ଥାନାସ୍ତନ କମିଟି ଗଠନ କରିବାରକେ କୁହାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗଲା 2021 ମସିହା ତକ ରାଜ୍ୟ ସବୁ ମିଶିକରି 3,740 ଜଣ ବାଂଲାଦେଶୀ ଅନୁପ୍ରବେଶକାରୀ ରହୁଥିଲେ। ସେମାନଙ୍କ ଭିତରୁ କେନ୍ଦ୍ରାପଡ଼ାନ ସବୁଠାରୁ ଜହ 1,649 ଆଉ ଜଗତସିଂହପୁର 1,112 ଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବୁଧ ସପ୍ତପୁରୀ ଅମାବାସ୍ୟା ତିଥିନ ଆଜ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କେ ପୂରା ଉଆଁସ ପରବ ପାଳନ କରାଯାଉଛି। ଲୁକେ ସଂସ୍କୃତି ନିଛକ ଭାବେ ଇ ଲୋକପର୍ବ ପାଳନ କରସନ୍। ପୂରା ଉଆଁସ ଉଲ୍ଗୁନେ ସୁବର୍ଣ୍ଣପୁରର ଖାସ୍ କରି ଗଡ଼ଜାତ ଇଲାକାନ କେନ୍ କାଲୁ ଇ ପରବ ପାଳନ କରାଯାଉଛି। ନୂଆପଡ଼ା ଜିଲ୍ଲାନ ଆଜ ଘରକନ୍ନା ସାଜୋ ଆର୍ ଚାଷଥି ସାହାଯ୍ୟ ନିଆଯାଉଥିବା ପ୍ରାଣୀମାନଙ୍କର ପୂଜା ଅର୍ଚ୍ଚନା କରବାର ଲାଗି ମାଟି ତିଆରି କୁଢ଼ିକାଚି ଆଉ ଅଲଗା ଗୃହପାଳିତ ପ୍ରାଣୀମାନଙ୍କର ବିକ୍ରି ହୋଇଥିଲା। ବୌଦ୍ଧ ଜିଲ୍ଲାନ ଆଜ ଇଷ୍ଟଦେବୀ ମା ଭୈରବୀଙ୍କର ପୀଠନ ପାରମ୍ପରିକ ରୀତିନୀତିଥି ସ୍ୱତନ୍ତ୍ର ପୂଜା କରାଯାଇଛି। ମାଟିପାତ୍ରକେ ଚାଙ୍ଗ୍ରିଥି ରଖିକରି ନୂଆ ଶସ୍ୟ ଭଗବତୀଙ୍କର ଆଗାଡ଼େ ସମର୍ପଣ କରାଯାଇଥିଲା। ହେନ୍ତା ଗ୍ରାମଦେବୀ ପୀଠମାନଙ୍କେ ବି ପୂରା ଉଆଁସ ତିଥିନ ସ୍ୱତନ୍ତ୍ର ପୂଜା ଅର୍ଚ୍ଚନା କରାଯାଇଛି। ଛୋଟ ଛୋଟ ଛୁଆମାନେ କାଠ ଆର୍ ମାଟିଥି ତିଆରି ହୋଇଥିବାର ହାତୀ ଘୋଡ଼ା ଷଣ୍ଢ ପୁତଲିମାନଙ୍କୁ ଫୁଲ ସିନ୍ଦୁର ଦେଇକରି ଗାଁ ପରିକ୍ରମା କରୁଥିବାର ଦେଖିବାରକେ ମିଳିଥିଲା। ରାଇଜେ ଆଇବାକାଲୁ ବିଜେପିର ସଦସ୍ୟତା ଅଭିଯାନ ମୂଲ ହେବା ଇତାର ସହିତ ଦଳର ସଦସ୍ୟତା ବିଲ୍ ଆଉ ଘାଏ ନବୀକରଣ କାମ ମୂଲ ହେବା ବୋଲି ବିଜେପି ତରଫ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟମାନଙ୍କର ଆଜ ସଦସ୍ୟତା ନବୀକରଣ କାର୍ଯ୍ୟ ଅନୁଷ୍ଠିତ ହେବା। ଦଳର ରାଜ୍ୟସଭାପତି ମୁଖ୍ୟମନ୍ତ୍ରୀ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ ଆଉ ଅଲଗା ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସଦସ୍ୟତା ନବୀକରଣ ଆଇବାକାଲି କରାଯିବା ବୋଲି ଜଣାପଡ଼ିଛି। ବିଜେପି ରାଜ୍ୟ ଶାଖା ସଭାପତି ମନମୋହନ ସାମଲ ଇ ବାବଦେ କହିଛନ୍ତି ଯେ ଘରକେ ଘର ଯାଇକରି ସମାଜର ସବୁ ସ୍ତରର ଲୋକ ସଦସ୍ୟତା ଲାଗି ପଦକ୍ଷେପ ନିଆଯିବା। ଓଡ଼ିଶାନ ଦଳର ପାଖାପାଖି 42 ଲକ୍ଷ ସଦସ୍ୟ ରହିଛନ୍। ଦୁଇଟା କ୍ଷେପେ ହେବାରକେ ଥିବାର ଇ ଅଭିଯାନର ପହିଲା କ୍ଷେପ ଆଇବା 25 ତାରିଖ ତକ ଆଉ 2 ନମ୍ଘର କ୍ଷେପ ଆଇବା ମାସର 2 ନୁ 25 ତାରିଖ ଭିତରେ ହେବା ବୋଲି ସେ କହିଛନ୍। ରାଜ୍ୟ ଆସ୍ଥାନୁ ସ୍କୁଲ୍ମାନଙ୍କେ ସ୍ୱଚ୍ଛତା ପକ୍ଷ ପାଳନ କରାଯାଉଛି। ଆଇବା 15 ତାରିଖ ତକ ହେବାରକେ ଥିବା ଏହି କାର୍ଯ୍ୟକ୍ରମଟି ସଫେଇ ସ୍ୱଚ୍ଛତା ଆଉ ପରିମଳକେ ଜୋର ଦିଆଯିବା। ଏହି କାର୍ଯ୍ୟକ୍ରମଟି ସ୍ୱଚ୍ଛତା ଶପଥପାଠ କରାଯିବା ସହିତ ଆଇବାକାଲି ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯିବା। ବୁଧବାର ଆର୍ ଗୁରୁବାର ଦିନ ଫି ପଡ଼ା ବସ୍ତିମାନଙ୍କେ ସ୍ୱଚ୍ଛତାର ବାର୍ତ୍ତା ପହଞ୍ଚାବାର ଲକ୍ଷ୍ୟ ରଖାଯାଇଛି। ହେନ୍ତା ସ୍ୱଚ୍ଛତା ପକ୍ଷ ପାଳନ ସମିତି ଛାତ୍ରଛାତ୍ରୀମାନଙ୍କ ଭିତରେ ପ୍ରତିଯୋଗିତାମାନ ଆୟୋଜନ କରାଯିବା। ପୁରୀ ସହନ ଭିନ୍ ଭିନ୍ ଜାଗାନ ଥିବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜମି ଘିନ୍ବାର ଲାଗି 4,327 ଜଣ ବ୍ୟକ୍ତି ଦରଖାସ୍ତ କରିଛନ୍। ସେତାର ଭିତରୁ 587 ଜଣଙ୍କୁ 24 ଏକର୍ନୁ ଅଧିକା ଜମି ବିକ୍ରି କରାଯାଇଛି। ଇନୁ ମିଳିଥିବା ଟଙ୍କା ଶ୍ରୀଜୀଉଙ୍କ ନାଁଟି ବ୍ୟାଙ୍କ୍ନ କର୍ପସ୍ ଫଣ୍ଡ ଆକାରରେ ଜମା କରାଯାଇଛି। ବାକି ଦରଖାସ୍ତମାନଙ୍କର ବର୍ଷେ ଭିତରେ ଫଇସଲା କରିବାର ଲାଗି ପଦକ୍ଷେପ ନିଆଯାଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ମହାପ୍ରଭୁଙ୍କର ଜମି ବିକ୍ରି ବ୍ୟବସ୍ଥାକେ ଅତ୍କା ସରଳ ଆର୍ ତୁର୍ତ୍ତି କରିବା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ଭୂ ସମ୍ପତ୍ତି ପରିଚାଳନା ଅଧିନିୟମ 2024 ତିଆରି କରାଯାଇଛି ବୋଲି ସେ କହିଛନ୍। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାମାନଙ୍କେ ଆଜି ଜିଲ୍ଲାପାଳ ଆର୍ ଏସ୍ପିମାନଙ୍କର ମିଳିତ ଯୁଗ୍ମ ଅଭିଯୋଗ ଶୁଣାଣି ହୋଇଯାଇଛି। ସମ୍ଭଲପୁର ଜିଲ୍ଲା ଧନକୋଡ଼ା ବ୍ଲକ କାର୍ଯ୍ୟାଳୟ ଆଜ 72ଟା ଅଭିଯୋଗର ଶୁଣାଣି ହୋଇଥିଲା। ଏତାର ଭିତରୁ 38ଟା ବ୍ୟକ୍ତିଗତ ଆର୍ 31ଟା ସାମୁହିକ ଅଭିଯୋଗ ଶିବିରନ ଉପସ୍ଥାପିତ ହୋଇଥିଲା। ସୁବର୍ଣ୍ଣପୁର ଜିଲ୍ଲାର ସୋନପୁରନ ବ୍ଲକସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ହୋଇଥିଲା। ଏଥି 34ଟା ଅଭିଯୋଗର ଶୁଣାଣି ହୋଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଫିସଠାରେ ଆଜି ହୋଇଥିବାର ମିଳିତ ଜନଶୁଣାଣିଥି 99ଟା ଅଭିଯୋଗ ଆସିଥିବାର ବେଳେ 32ଟା ଅଭିଯୋଗର ସେହିଠାରେ ସମାଧାନ କରାଯାଇଥିବାର ଜଣାପଡ଼ିଛି। ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନ ତରଫ ଆଜି ମିଳିତ ଜନଶୁଣାଣି କରାଯାଇଥିଲା। ଇନ 70ଟା ଅଭିଯୋଗର ଶୁଣାଣି କରାଯାଇଛି। ବିଶ୍ୱ ନାରିକେଲ ଦିବସ ଆଜି ପାଳନ କରାଯାଉଛି। 2009 ସେପ୍ଟେମ୍ବର ମାସର 2 ତାରିଖ ଦିନ ଏସିଆ ଫେସିଟିକ୍ କୋକୋନଟ୍ କମ୍ୟୁନିଟି ଗଠନ କରାଯାଇଥିଲା। ନଡ଼ିଆ ଚାଷ ବାବଦେ ଲୋକର ଭିତରେ ସଚେତନତା ବଢ଼ାବାର ଲାଗି ଏହି ଦିବସ ପାଳନ କରାଯାଇ ଆସୁଛି। ଭାରତୀୟ ସଂସ୍କୃତି ନଡ଼ିଆ କି ଶ୍ରୀଫଳର ବହୁତଟି ଗୁରୁତ୍ୱ ରହିଛି। ନଡ଼ିଆ ଉତ୍ପାଦନଟି ଭାରତ ପୂର୍ତ୍ତିନ 3 ନମ୍ଘର ଠାନ୍ ଅଧିକାର କରିଛି। ଆଜି ବିଶ୍ୱ ନାରିକେଲ ଦିବସ ଉଲ୍ଗୁନେ ଭିନ୍ ଭିନ୍ ଜାଗାନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସମ୍ବଲପୁର ସଦର ସବ୍ଡିଭିଜନ ତାଲପଠାରେ ଆଜ ସୁଭଦ୍ରା ଯୋଜନା ଲାଗି ରେଜିଷ୍ଟ୍ରେସନ କାମ ମୂଲେଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏତାର ସହିତ ସୁଭଦ୍ରା ଯୋଜନାଟି ସାମିଲ ଅଙ୍ଗନବାଡ଼ି କର୍ମୀମାନଙ୍କ ସହିତ ଯୋଜନା ବାବଦେ ଆଲୋଚନା କରିଥିଲେ। ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର 681.688 ବିଲିୟନ୍ ଡଲାରଟି ପହଞ୍ଚିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫ ମିଳିଥିବା ସୂଚନା ଅନୁସାରେ ଏ ବଛର ଏହାଦେତକ ବୈଦେଶିକ ମୁଦ୍ରା ଭଣ୍ଡାରଟି 60 ବିଲିୟନ୍ ଡଲାର ବଢ଼ିଲାନ। ଗଲା ବଛର ଏ ସମୟତକ ବୈଦେଶିକ ମୁଦ୍ରା ଭଣ୍ଡାରଟି 58 ବିଲିୟନ୍ ଡଲାର ବଢ଼ିଥିଲା। ମୁଦ୍ରା ଭଣ୍ଡାରର ସଠିକ୍ ସ୍ତରଟି ରଖବାର ଲାଗି ବୈଦେଶିକ ମୁଦ୍ରା ବିନିମୟ କାରବାର ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର କମିଥିବାରୁ ଆଜି ସକାଳ ତକ ଖୋଲାଥିବା 2ଟା ସ୍ଲୁଇସ୍ ଗେଟ୍କେ ବନ୍ଦ କରିଦିଆଯାଇଛି। ଆଜି ସଞ୍ଜବେଳର 6 ବଜେ ଜଳଭଣ୍ଡାର ଜଳସ୍ତର 622.35 ଫୁଟ ରହିଛି। ଏ ସମୟତି ଜଳଭଣ୍ଡାରକେ ହାରାହାରି 74,479 କ୍ୟୁସେକ୍ ପାଇଁ ପଶୁଥିବା ବେଳେ କେନାଲ ଆଉ ପାୱାର ଚେନାଲ ଦେଇକରି 41,301 କ୍ୟୁସେକ୍ ପାଇଁ ଛଡ଼ାଯାଉଛି। চাষী মান জীবন আ জীবিকার উন্নতি লাগি সাতটা মুখ্য যোজনা কে কেন্দ্র ক্যাবিনেট দেলা মঞ্জুরি। ওড়িশা ন আইবা 17 তারিখ দিন সুভদ্রা যোজনার শুভারম্ভ করবে প্রধানমন্ত্রী। সুভদ্রা যোজনার ওয়েব পোর্টাল কে লোকার্পণ কলে উপমুখ্যমন্ত্রী। পশ্চিম ওড়িশা ন আজ পালন করা যাচ্ছে পুরা ওয়াস পরব। আজ আঞ্চলিক খবর ইউনুসেসেলা জুতা।